ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ 6 ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସି ବ୍ରହ୍ମପୁରଠାରେ ଏକ ସାଧାରଣ ସଭାରେ ଯୋଗଦେବେ। ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ସୂଚନା ଅନୁସାରେ ଶ୍ରୀ ମୋଦି ନବରଙ୍ଗପୁରଠାରେ ବିଜୟ ସଂକଳ୍ପ ସମାବେଶରେ ମଧ୍ୟ ଯୋଗଦେବେ। ସୂଚନାଯୋଗ୍ୟ, ଆସନ୍ତା 13 ତାରିଖରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଏହି ପର୍ଯ୍ୟାୟରେ 4 ଲୋକସଭା ଏବଂ ଏହା ଅଧୀନ 28 ବିଧାନସଭା ଆସନ ପାଇଁ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ସମ୍ଭଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ଚଳିତ ମାସ 25 ତାରିଖରେ ମତଦାନ ଅନୁଷ୍ଠିତ ହେବ। ରାଜଧାନୀ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାର ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ମତଦାନ ସଚେତନତା ବାର୍ତ୍ତାଯୁକ୍ତ ଓମ୍ଫେଡ୍ କ୍ଷୀର ପ୍ୟାକେଟ୍ର ଉନ୍କୋଚନ କରିଛନ୍ତି। ଏଥିରେ ଭୋଟର ସଚେତନତା ପାଇଁ ମଇ 25 ତାରିଖରେ ମତଦାନ ପାଇଁ ଭୁଲନ୍ତୁ ନାହିଁ ମୁଦ୍ରିତ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଓମ୍ଫେଡ୍ ବୁଥ୍ରେ ଏହି ସଚେତନତା ବାର୍ତ୍ତାଯୁକ୍ତ କ୍ଷୀର ପ୍ୟାକେଟ୍ ବିକ୍ରି ହେବ ଏବଂ ଏହାଦ୍ୱାରା ସମଗ୍ର ଜିଲ୍ଲାରେ ଭୋଟର ସଚେତନତା ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ଧଳ କହିଛନ୍ତି। ଦେଶରେ ଗତ ଏପ୍ରିଲ ମାସରେ ଦ୍ରବ୍ୟ ଓ ସେବାକର ଜିଏସ୍ଟି ସଂଗ୍ରହ ରେକର୍ଡ ପରିମାଣ 2,10,000 କୋଟି ଟଙ୍କା ହୋଇଛି। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ବାର୍ଷିକ ଭିତ୍ତିରେ ଜିଏସ୍ଟି ସଂଗ୍ରହରେ 12.4% ବୃଦ୍ଧି ଘଟିଛି। ଓଡ଼ିଶାରେ ମଧ୍ୟ ଜିଏସ୍ଟି ସଂଗ୍ରହ ଗତ ଏପ୍ରିଲ ମାସରେ ରେକର୍ଡ ପରିମାଣର 5,902 କୋଟି ଟଙ୍କା ହୋଇଛି। ଗତବର୍ଷ ଏପ୍ରିଲ ମାସରେ ଏହି ପରିମାଣ 5,035 କୋଟି ଟଙ୍କା ଥିଲା। ଜିଏସ୍ଟି ସଂଗ୍ରହ କ୍ଷେତ୍ରରେ 17.21% ବୃଦ୍ଧି ଘଟିଥିବା ଜଣାପଡ଼ିଛି। ମର୍ଯ୍ୟାଦାଜନକ ପଦ୍ମ ପୁରସ୍କାର 2025 ପାଇଁ ଅନ୍ଲାଇନ୍ ଜରିଆରେ ଆବେଦନପତ୍ର ଦାଖଲ ଏବଂ ସୁପାରିଶ ପଠାଇବାର ପ୍ରକ୍ରିୟା ଗତକାଲିଠାରୁ ଆରମ୍ଭ ହୋଇଛି। ଏହା ଆସନ୍ତା ସେପ୍ଟେମ୍ବର ମାସ 15 ତାରିଖ ପର୍ଯ୍ୟନ୍ତ କରାଯାଇପାରିବ। ନାମାଙ୍କନ ଏବଂ ସୁପାରିଶ ପାଇଁ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲରେ ଆବେଦନ କରାଯାଇପାରିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ସାଧାରଣତନ୍ତ୍ର ଦିବସ ଅବସରରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଥାଏ। ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଲୋକସଭା ଏବଂ ବିଧାନସଭା ନିର୍ବାଚନ ନିମନ୍ତେ ମତଦାନ ସମୟରେ କେତେକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବା ଲାଗି ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁସାରେ ନିର୍ବାଚନ କାର୍ଯ୍ୟରେ ସମ୍ପୃକ୍ତ କର୍ମଚାରୀମାନଙ୍କ ପ୍ରଶିକ୍ଷଣ କେନ୍ଦ୍ରରେ ଜଣେ ଡାକ୍ତର କିମ୍ବା ପାରାମେଡିକାଲ ଷ୍ଟାଫ୍ ଉପସ୍ଥିତ ରହିବେ। ସେହିଭଳି ମତଦାନ ସମୟରେ ପ୍ରତ୍ୟେକ ସେକ୍ଟର ଅଫିସରଙ୍କ ସହିତ ଜଣେ ପାରାମେଡିକାଲ ଷ୍ଟାଫ୍ ଆବଶ୍ୟକ ଔଷଧପତ୍ର ସହ ଉପସ୍ଥିତ ରହିବେ। ପ୍ରତ୍ୟେକ ବ୍ଲକ କିମ୍ବା ଗ୍ରାମପଞ୍ଚାୟତ କ୍ଲଷ୍ଟରରେ ଗୋଟିଏ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ଉପସ୍ଥିତ ରହିବ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ ରକ୍ଷା କରି କାର୍ଯ୍ୟ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିନାମୂଲ୍ୟରେ ଗରିବ ଲୋକମାନଙ୍କୁ ଆଇନ ସେବା ଯୋଗାଇଦେବା ଲକ୍ଷ୍ୟରେ ଆସନ୍ତା 11 ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। କେନ୍ଦ୍ରାପଡ଼ା ଜିଲ୍ଲା କୋର୍ଟ ସମେତ ଆଳି, ରାଜନଗର ଏବଂ ପଟାମୁଣ୍ଡାଇ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଜରିଆରେ ଲୋକମାନଙ୍କୁ ଆଇନ ସହାୟତା ଯୋଗାଇ ଦିଆଯିବ। ରାଷ୍ଟ୍ରୀୟ ଲୋକ ଅଦାଲତରେ ଆଇନ ସହାୟତା ପାଇବା ପାଇଁ ପଞ୍ଜିକରଣ କରିବା ଲାଗି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ କହିଛନ୍ତି। ରେଳଯାତ୍ରୀଙ୍କ ଟିକେଟ୍ ବୁକିଂକୁ ସରଳ ଓ ସୁବିଧା କରିବା ଲକ୍ଷ୍ୟ ନେଇ ରେଳବାଇ ପକ୍ଷରୁ ପଦକ୍ଷେପ ନିଆଯାଇଛି। ରେଳଯାତ୍ରୀମାନେ ନିଜ ମୋବାଇଲ୍ ଆପ୍ ଜରିଆରେ ଅଣସଂରକ୍ଷିତ ଏବଂ ପ୍ଲାଟଫର୍ମ ଟିକେଟ୍ କିଣିପାରିବେ। ୟୁଟିଏସ୍ ଅନ୍ ମୋବାଇଲ୍ ଆପ୍କୁ ନେଇ ମୋବାଇଲ୍ରେ ଡାଉନ୍ଲୋଡ୍ କରି ନିଜ ନିଜ ନାମ, ମୋବାଇଲ୍ ନମ୍ଘର ସହ ଅନ୍ୟ ସୂଚନା ଦେବାକୁ ପଡ଼ିବ। ମୋବାଇଲ୍ ନମ୍ଘର, ପାସୱାର୍ଡ କିମ୍ବା ଓଟିପି ଦେଇ ଏଥିରେ ଲଗ୍ଇନ୍ କରି ପ୍ଲାଟଫର୍ମ ଟିକେଟ୍ କିଣାଯାଇପାରିବ। ପୂର୍ବରୁ ରେଳଯାତ୍ରୀମାନେ 20 କିଲୋମିଟର ପର୍ଯ୍ୟନ୍ତ ମଧ୍ୟରେ ଏଭଳି ସୁବିଧା ପାଇପାରୁଥିଲେ। ଘରୋଇ ବଜାରରେ ଷ୍ଟାର୍ଟଅପ୍ ସଂଖ୍ୟାରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଦେଶରେ 2014 ପ୍ରାୟ 350 ଷ୍ଟାର୍ଟଅପ୍ ୟୁନିଟ୍ ଥିଲାବେଳେ ବର୍ତ୍ତମାନ ଏହି ସଂଖ୍ୟା 300 ଗୁଣ ବୃଦ୍ଧି ପାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ବିଶ୍ୱସ୍ତରରେ ଭାରତ ଷ୍ଟାର୍ଟଅପ୍ରେ 3 ସ୍ଥାନ ନେଇ ଘରୋଇ ବଜାରରେ ବୃହତ୍ତମ ଇକୋସିଷ୍ଟମ୍ ପାଲଟିଛି। ସେହିପରି ମହାକାଶ କ୍ଷେତ୍ରକୁ ଘରୋଇ ବଜାର ଖୋଲିବାର 4 ମଧ୍ୟରେ ସ୍ୱେସ୍ ଷ୍ଟାର୍ଟଅପ୍ ସଂଖ୍ୟା 1 ଅଙ୍କରୁ 3 ଅଙ୍କ ବୃଦ୍ଧି ପାଇଛି। ରାଜ୍ୟରେ ଗତ ଏକ ସପ୍ତାହ ଧରି ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହରେ ସାମାନ୍ୟ ଆଶ୍ୱସ୍ତି ମିଳିଛି। କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗତକାଲି ଅପରାହ୍ନରେ କାଳବୈଶାଖୀଜନିତ ବର୍ଷା ଯୋଗୁଁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ତାଳଚେରରେ ଗତକାଲି ଦିନର ସର୍ବୋଚ୍ଚ ତାପମାତ୍ରା 45 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।